ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ରାଜ୍ୟର ଶିଳ୍ପ ଆର୍ ଦକ୍ଷତା ବିକାଶ ବିଭାଗ ତରଫୁ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରୁ ଚାଲିଥିବା ଓଡ଼ିଶା ସ୍କିଲ୍ 2025-26 କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହେବା। ଉଦ୍ଯାପନୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭିନ୍ ଭିନ୍ ବର୍ଗତି ହୋଇଥିବାର ପ୍ରତିଯୋଗିତାର ବିଜେତାମାନଙ୍କୁ ମୁଖ୍ୟମନ୍ତ୍ରୀ ଦକ୍ଷତା ପୁରସ୍କାର ପ୍ରଦାନ କରିବେ। କାର୍ଯ୍ୟକ୍ରମଟି ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଭିଲ ଉପସ୍ଥିତ ରହିବେ। ଭୁବନେଶ୍ୱର ଲୋକସେବା ଭବନରୁ ଆଜି ଉପରବେଳା ରାଜ୍ୟ କ୍ୟାବିନେଟ୍ର ବୈଠକ ହେବା। ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିବେ। ଏହି ଅବସରରେ ପଞ୍ଚାୟତିରାଜ ବିଭାଗ, ସାଧାରଣ ପ୍ରଶାସନ, ଅର୍ଥ ଆର୍ ଜଳସମ୍ପଦ ବିଭାଗର 8 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇକରି ଅନୁମୋଦନ ମିଳିପାରେ ବୋଲିକରି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଟି ଗଲାକାଲି ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ ଏଚ୍ଏଲ୍ସିଏର 43 ନମ୍ଘର ବୈଠକ ହୋଇଯାଇଛି। ବୈଠକଟି 55,783 କୋଟି ଟଙ୍କାର 7 ଶିଳ୍ପ ପ୍ରସ୍ତାବକେ ଅନୁମୋଦନ କରାଯାଇଛି। ଏତା ଜରିଏ ରାଇଜେ 14,500 ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଅତି ବିଶିଷ୍ଟ ରେଳସେବା ପୁରସ୍କାର 2025 ପ୍ରଦାନ କରିବେ। ରେଳସେବା କ୍ଷେତ୍ରରେ ପ୍ରଶଂସନୀୟ ଅବଦାନ ଲାଗି 100 ଜଣ ରେଲ୍ ଅଧିକାରୀ ଆର୍ କର୍ମଚାରୀଙ୍କୁ ପୁରସ୍କାର ଦିଆଯିବା। ଭଲ୍ ପ୍ରଦର୍ଶନ କରିଥିବା ରେଳବାଇ ଜୋଲ୍ମାନଙ୍କୁ ଭିଲ୍ ପୁରସ୍କୃତ କରାଯିବା। ଏହି କାର୍ଯ୍ୟକ୍ରମଟି ରେଳ ରାଷ୍ଟ୍ରମନ୍ତ୍ରୀ ଭି ସୋମନ୍ନା, ରବନୀତ ସିଂ, ରେଳବାଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଦ୍ୟାଳୟ ଆର୍ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଭିତରେ ଗଲାକାଲି ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ରାଇଜେ ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ ବାବଦେ ଆଲୋଚନା କରାଯାଇଛି। 2036 ମସିହା ତକ ରାଜ୍ୟର ଶିକ୍ଷା କ୍ଷେତ୍ରଟି ବୈପ୍ଳବିକ ପରିବର୍ତ୍ତନ ଆସିବା ବୋଲିକରି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସଡ଼କ ସୁରକ୍ଷା ଆର୍ ପରିବହନ ସଂସ୍କାର କ୍ଷେତ୍ରଟି ଓଡ଼ିଶା ସାରା ଦେଶ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛେ। ନୂଆଦିଲ୍ଲୀରୁ ଗଲା ମଙ୍ଗଳବାର ଦିନ ହୋଇଥିବାର ପରିବହନ ବିକାଶ ପରିଷଦର ବୈଠକଟି ସଡ଼କ ସୁରକ୍ଷା ଦିଗେ ନିଆଯାଇଥିବାର ପଦକ୍ଷେପ ନେଇକରି ଓଡ଼ିଶାର ପ୍ରଶଂସା କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଆର୍ ରାଜପଥ ମନ୍ତ୍ରଣାଳୟ ତରଫରୁ ହୋଇଥିବାର ବୈଠକଟି ସବୁ ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର ପରିବହନ ମନ୍ତ୍ରୀ ଆର୍ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଓଡ଼ିଶାର ବାଣିଜ୍ୟ ଆର୍ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଏଥି ଯୋଗ ଦେଇକରି ରାଜ୍ୟ ସାମଗ୍ରିକ ପରିବହନ ଆର୍ ସଡ଼କ ସୁରକ୍ଷା ବାବଦର ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ସମୟକେ ରାଜ୍ୟ ସରକାର ଏପ୍ରିଲ୍ ମାସ ତକ ବଢ଼େଇ ଦେଇଛନ୍ତି। ଏପ୍ରିଲ୍ ମାସ ତକ ଟୋଲ୍ଗେଟ୍ ମାନକେ ଭିଲ୍ ପ୍ରଦୂଷଣ ଚାଲାଣ ନାଇଁ କଟେ। ଏତାର୍ ଛଡ଼ା ପ୍ରଦୂଷଣ ପ୍ରମାଣପତ୍ର ବାବଦେ କଟୁଥିବାର ଜରିମାନା ଟଙ୍କା ଭିଲ୍ କମାବାର ଲାଗି ତର୍ଜମା ଚାଲିଛି ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଦେଶର ବିକାଶ ଦିଗେ ପ୍ରବାସୀ ଭାରତୀୟମାନଙ୍କର ଅବଦାନକେ ସମ୍ମାନ ଜଣାଇକରି ଆଜି ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। 1915 ମସିହାଟି ଆଜିର ଦିନେ ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାନୁ ସ୍ୱଦେଶକେ ଫେରିଥିଲେ। ଇ ଦିନକେ ଶ୍ରୋତା କରବାର୍ ଲାଗି 2003 ମସିହାନୁ ଭାରତ ସରକାରଙ୍କ ତରଫୁ ଫି ବଛର ଜାନୁଆରୀ 9 ତାରିଖ ଦିନ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନରୁ ଗଲାକାଲି ଜଳସମ୍ପଦ ବିଭାଗର ସମୀକ୍ଷା ବୈଠକ ହୋଇଯାଇଛି। ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଯୋଗ ଦେଇକରି ରାଜ୍ୟ ଜଳସେଚନ ବ୍ୟବସ୍ଥା ବଢ଼ାବାର ଲାଗି ପାଣ୍ଠିର ଉପଯୋଗ ସୁନିଶ୍ଚିତ କରବାର ଉପରେ ଜୋର ଦେଇଥିଲେ। ବେଚାରାଧୀନ ପ୍ରକଳ୍ପମାନଙ୍କର ତୃତୀୟ ଅନୁମୋଦନ କରିକରି ପ୍ରକ୍ରିୟା ମୂଲ କରବାରକେ ଅଧିକାରୀମାନଙ୍କୁ ଶ୍ରୀମତୀ ଶର୍ମା ନିର୍ଦ୍ଦେଶ ଦେଇଥିଲେ। ନୂଆପଡ଼ା ପୁଲିସ୍ ପଡ଼ିଆଠାରେ ଦୁଇଦିନିଆ ମତ୍ସ୍ୟହାର ପ୍ରାଣୀ ସମ୍ପଦ ମେଳା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ସମାରୋହଟି ନୂଆପଡ଼ା ବିଧାୟକ ଜୟ ଢୁଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସରକାରଙ୍କ ଭିନ୍ ଭିନ୍ ଯୋଜନାର ଲାଭ ନେବାରକେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଝାରସୁଗୁଡ଼ା ପିଏମ୍ସିରି ଜବାହର ନବୋଦୟ ବିଦ୍ୟାଳୟରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇକରି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ନୂଆପଡ଼ା ନ୍ୟାସନାଲ୍ କଲେଜରୁ ଚାଲିଥିବାର ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି। 15 ଦିନ ତକ ହୋଇଥିବା ଏହି ଶିବିରଟି କଲେଜର ଯୁକ୍ତ 3 ପହିଲା ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଆତ୍ମରକ୍ଷା କଳାକୌଶଳ ତାଲିମ ଦିଆଯାଇଥିଲା। ସମ୍ବଲପୁର ଗଙ୍ଗାଧର ମଣ୍ଡପ ପରିସରରୁ ଗଲାକାଲି ସମ୍ବଲପୁରୀ ଧନୁଯାତ୍ରା ଲାଗି ଶୁଭ ସ୍ତମ୍ଭ ସ୍ଥାପନା କରାଯାଇଛି। ସମ୍ବଲପୁର ବ୍ରହ୍ମ ପଣ୍ଡିତ ମହାସଭା ତରଫୁ ମଞ୍ଚ ପୂଜା କରାଯାଇକରି ଶୁଭସ୍ତମ୍ଭ ସ୍ଥାପନା କାର୍ଯ୍ୟକ୍ରମ କରାଯାଇଥିଲା। ସୂଚନା ଅନୁସାରେ ଏବା 8-22 ତାରିଖ ତକ ସମ୍ବଲପୁରୀ ଧନୁଯାତ୍ରା ହେବା। ରାଜ୍ୟ ଜବର ଶୀତ ଲାଗି ରହିଛେ। ଏବା 2 ଦିନ ତକ ପାଗ ଏନ୍ତା ରହିବା, ତା ଋତୁରୁ 2-3 ଡିଗ୍ରୀ ତକ ତାପମାତ୍ରା ବଢ଼ିକରି ଶୀତ କମ୍ବା। ଏବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼ କଲାହାଣ୍ଡି ସହିତ 7 ଜିଲ୍ଲାରୁ ଜବର ଥଣ୍ଡା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଛନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।